श्रीमद्भागवतम तृतीय स्कंद द्वादश अध्याय श्लोक 29। तम तम अधर्मी अधर्मी क्रूतमतिं क्रूतमतिं विलोक्य विलोक्य पीतरं पीतरं सुतः सुतः मरीचिमुख्या मरीचिमुख्या मुनयो मुनयो विश्रम्भात् विश्रम्भात् प्रत्यबोधयन् प्रत्यबोधयन् तमधर्मे कृतयमतिं तमधर्मे कृतमतिं विलोक्य पितरं सुतः विलोक्य पितरं सुतः मरीचि मुख्या मुनयो मरीचि मुख्या मुनयो विश्रम्भात् प्रत्यबोधयन् विश्रम्भात् प्रतिबोधयन् तमधर्मे कृतमति विश्रम्भात् प्रत्यबोधयन् तमधर्मे कृतमति विलोक्य पितरं सुतः मरीचि मुख्या मुनयो विश्रम्भात् प्रत्यबोधयन् सब धन्यवाद। तम तांकु अधर्मी अनैकता विषय रे कृतमतिं ये प्रकार मत जोगू विलोक्य या देखी पीतरं पितांकु सुतः पुत्रगण मरीचि मुख्य मरीचि आदि मुनयः मुनिगण विश्रम्भात् यथाजोग्य सम्मान सह प्रत्यबोधयन् निम्नलिखित मते कहिले अनुवाद एपरि भावे मरीचि प्रमुख ब्रह्माकर मुनि पुत्रगण पितांकर ये प्रकार अधर्मरे बा अनैतिकतारे मती हेबार देखिबाक पाई ब्रह्मा को विनय सहकारे प्रबोध दे निम्नलिखित मते कहिले भावार्थर कह जाउछि जे मरीचि प्रमुख ब्रह्माकर मुनि पुत्रगण से मानकर महान पित्रा श्री ब्रह्माजी अधर्मवती देखी जो प्रतिवाद करते से पक्ष भूल नुहे से भल भाव जानते जदिव से पिता एक प्रकार भूल कले तथापि यार अंतराल किसी महान उद्देश्य अच्छी ता नईले जन महान व्यक्ति ए प्रकार भूल कर न थांदे एपरी हो पारे श्री ब्रह्माजी तांकर अध स्तन मान को सावधान कराई देवाक चाहूंगे जे मानवर अनेक दुर्बलता अच्छी तेणु से माने स्त्री लोक मान सहित कारबार रे बड़ा सतर्कता अवलंबन करबा उचित जो व्यक्तिगण आत्मानुभूति लाभ मार्ग में गति करके स्त्री मान कारबार सर्वदा विपज्जनक अटे तेणु ब्रह्मा भाई महान व्यक्तिगण भूल कले सुधा से अवमानना करा उचित नुहे किंबा मरीचि प्रमुख मुनि महामुनिगण ये प्रकार असाधारण व्यवहार देखी सुधा ब्रह्मा प्रति असम्मान प्रदर्शन कर तेणु आज श्लोक ब्रह्मा सृष्टि करसंती पूर्व श्लोक जो कहुची हे विदुर आम शुणीचु जे स्वयंभू बा ब्रह्मा कामन्मत हो बाक नामनी मनोहारिणी और सुंदरी स्त्री सुया असुया कन्या प्रति अभिलाष करते कि कन्या निर्विकार थे अर्थात तांकटारे काम विकार नथिला तेणु ये जो ब्रह्मा जे कि विश्वर सर्वश्रेष्ठ जीव बा व्यक्ति से निजर कन्या जो सृष्टि कले सरस्वती बाचम सरस्वती सृष्टि कले तांकर सौंदर्य से मुग्ध हो गले तांकर काम भाव जात हला तेणु से तांकर पचर धावमान होते तेणु ये भौतिक जगत ଏଇଟାକୁ କେତେଜଣ ପ୍ରଶ୍ନ ପଚାରନ୍ତି, ବ୍ରହ୍ମା ଯିଏକି ଗୁରୁ ପରମ୍ପରାରେ ସର୍ବଶ୍ରେଷ୍ଠ ଗୁରୁ, ସେ ପୁଣି ଏଭଳି କେମିତି କାର୍ଯ୍ୟ କଲେ, ତାଙ୍କର ନିଜ କନ୍ୟା ପ୍ରତି ଆକୃଷ୍ଟ ହୋଇଗଲେ। ତେଣୁ ଇଏ ଆମକୁ ଶିକ୍ଷା, ପ୍ରଭୁପାଦ ମହାରାଜ କହିଛନ୍ତି ଇଏ ଗୋଟେ ଶିକ୍ଷା ଆମ ପାଇଁ ରହିଛି। ବ୍ରହ୍ମା ଏଇଟାକୁ ଶିକ୍ଷା ଦେଉଛନ୍ତି, ଯେତେ ଉନ୍ନତ ଜୀବ ହେଲେ ମଧ୍ୟ ବିଦ୍ୱାନ ସମ ବି କରୁଛନ୍ତି। ଆଉ ପୂର୍ବ ଶ୍ଳୋକରେ ଏଇଟା କୁହାଯାଇଛି ବୋଧେ, ଯଯାତି ମହାରାଜ କଥା କହିଛନ୍ତି, ହଁ ଏଇଟା ଅଛି। ତେଣୁ ଯଯାତି ମହାରାଜ ତାଙ୍କର ପତ୍ନୀ ଦେବଯାନୀକୁ କହୁଛନ୍ତି, ଯେତେବେଳେ ଅନେକ ବର୍ଷ କାଳ ଦେବଯାନୀ ଏବଂ ଶର୍ମିଷ୍ଠାଙ୍କୁ ବିବାହ ନକରି ମଧ୍ୟ ତାଙ୍କ ସଙ୍ଗ କରୁଥିଲେ, ଏକଥା ଦେବଯାନୀ ଯେତେବେଳେ ଜାଣିଲେ ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କରି ଚାଲି ଆସିଥିଲେ ତାଙ୍କର ପିତା ଯେଉଁ ରହିଛନ୍ତି ଶୁକ୍ରାଚାର୍ଯ୍ୟଙ୍କ ଗୃହକୁ। କାରଣ ଯଯାତି ମହାରାଜ ଯେତେବେଳେ ତାଙ୍କୁ ବିବାହ କରିଥିଲେ, ସେ ଏଇ ଗୋଟିଏ ସର୍ତ୍ତ ଥିଲା ଯେ ଯଦିଓ ସିଏ ହେଉଛନ୍ତି ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀ, କିନ୍ତୁ ସେ ରାଜ୍ୟର ଯେ ରାଜା ବୃଷପର୍ବା ତାଙ୍କର କନ୍ୟା ଶର୍ମିଷ୍ଠା ତାଙ୍କର ଦାସୀ ହୋଇକି ଯାଇଥିଲେ, କାରଣ ପୂର୍ବରୁ ଗୋଟିଏ ସେଇଭଳି ଭାବରେ ଘଟଣା ହୋଇଯାଇଥିଲା। ତେଣୁ ସେ ଯଯାତି ମହାରାଜଙ୍କୁ କହିଥିଲେ ଯେ ତମେ ଶର୍ମିଷ୍ଠା ସହିତ କୌଣସି ସଙ୍ଗ କରିବ ନାହିଁ। କିନ୍ତୁ ଶର୍ମିଷ୍ଠା ଯେତେବେଳେ ତାଙ୍କୁ ପ୍ରାର୍ଥନା କଲେ ସଙ୍ଗ ପାଇଁ ପୁତ୍ର ସନ୍ତାନ ଉତ୍ପନ୍ନ ଉଦ୍ଦେଶ୍ୟରେ, ତେଣୁ ଯଯାତି ମହାରାଜ ଧର୍ମକୁ ବିଚାର କରି ତାଙ୍କ ସହିତ ସଙ୍ଗ କରିଥିଲେ ଏବଂ ତାଙ୍କର ମଧ୍ୟ ଦୁଇ ପୁତ୍ର ଜାତ ହୋଇଥିଲେ, ତିନି ପୁତ୍ର ଜାତ ହୋଇଥିଲେ। ଏ କଥା ଯେତେବେଳେ ଦେବଯାନୀ ଜାଣିଲେ ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କରି ଚାଲି ଆସିଥିଲେ, ଏବଂ ସେହି ସମୟରେ ତାଙ୍କର ଯଯାତି ମହାରାଜ ଏତେ ସ୍ତ୍ରହଣୀୟ ଥିଲେ ଯେ ତାଙ୍କ ପଛେ ପଛେ ମଧ୍ୟ ସେ ଆସିଲେ। ତେଣୁ ଶୁକ୍ରାଚାର୍ଯ୍ୟ ଏ କଥା ଯେତେବେଳେ ଜାଣିଲେ ସେତେବେଳେ ସେ ତାଙ୍କର ଜ୍ୱାଇଁଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୁଅ। ତେଣୁ ତାପରେ ଯେତେବେଳେ ସେ ତାଙ୍କୁ ପ୍ରାର୍ଥନା କଲେ ସେତେବେଳେ ସେ କହିଲେ ଯେ ତୁମର ଏ ଯେଉଁ ଜରାକୁ ତୁମେ ତୁମର କାହା ସହିତ ବିନିମୟ କରିପାରିବ, ଏକ୍ସଚେଞ୍ଜ କରିପାରିବ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ କହିଲେ, ତାଙ୍କର ପାଞ୍ଚ ପୁତ୍ର ଥିଲେ, ଶର୍ମିଷ୍ଠାଙ୍କର ତିନି ପୁତ୍ର ଏବଂ ଦେବଯାନୀଙ୍କର ଦୁଇ ପୁତ୍ର, ପାଞ୍ଚ ଜଣ ପୁତ୍ର ଥିଲେ। ଦେବଯାନୀଙ୍କ ପୁତ୍ର ଯେ ହେଉଛନ୍ତି ଯଦୁ, ସେ ହେଉଛନ୍ତି ଶ୍ରେଷ୍ଠ ପୁତ୍ର। ତାଙ୍କୁ ଯେତେବେଳେ ପ୍ରାର୍ଥନା କଲେ, ଏ ପୁତ୍ର ମୋର ଆହୁରି ଭୌତିକ କାମନା ସମାପ୍ତ ହୋଇନାହିଁ, ମୁଁ ଆଉ କିଛି ବର୍ଷ ଉପଭୋଗ କରିବା ପାଇଁ ଚାହୁଁଛି, ତେଣୁ ମୋର ଏ ବାର୍ଦ୍ଧକ୍ୟ ନେଇ ତୁମର ଯୌବନକୁ ମୋତେ ପ୍ରଦାନ କର। ତେଣୁ ଯଦୁ ମହାରାଜ ସେଟାକୁ ଅସ୍ୱୀକାର କରିଦେଲେ, କାହିଁକି ନା ସେ ଜାଣିଛନ୍ତି, ଯଦୁ ମହାରାଜ ଜାଣିଛନ୍ତି ଯେ ତାଙ୍କର କୂଳରେ ଭଗବାନ ଆସିବେ, ତେଣୁ ସେ ଡେରି କରିବା ପାଇଁ ଚାହୁଁନଥିଲେ। ସେଥିପାଇଁ ଯଦିଓ ସେ ପିତାଙ୍କର କଥାକୁ ସ୍ୱୀକାର କରିନାହାନ୍ତି, କିନ୍ତୁ ତଥାପି ତାଙ୍କୁ କୌଣସି ଅଧର୍ମ ଲାଗି ନାହିଁ। କିନ୍ତୁ ଏହିଭଳି ଭାବରେ ଯେତେବେଳେ ଅନ୍ୟ ପୁତ୍ରମାନଙ୍କୁ ସେ ନିବେଦନ କଲେ, କନିଷ୍ଠ ପୁତ୍ର ଶର୍ମିଷ୍ଠାଙ୍କର ଯିଏକି କନିଷ୍ଠ ପୁତ୍ର ପୁରୁ, ସେ ବହୁତ ଆନନ୍ଦର ସହକାରେ ନିଜର ଯୌବନକୁ ପ୍ରଦାନ କରି ଯଯାତି ମହାରାଜଙ୍କ ବା ପିତାଙ୍କର ବାର୍ଦ୍ଧକ୍ୟକୁ ସେ ଗ୍ରହଣ କରିଥିଲେ। ତେଣୁ ଏହିଭଳି ଭାବରେ ନିଜର ପୁତ୍ରର ଯୌବନ ନେଇ ବହୁତ କାଳ ପରେ ଉପଭୋଗ କଲା ପରେ ତାଙ୍କର ପ୍ରକୃତ ବୈରାଗ୍ୟ ଜାତ ହେଲା, ଏବଂ ସେ ଏ ଗୋଟେ କଥା କହିଛନ୍ତି ତାଙ୍କର ପତ୍ନୀ ଦେବଯାନୀଙ୍କୁ। ପ୍ରସିଦ୍ଧ ଶ୍ଳୋକ ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ମାତ୍ରା ସ୍ରଷ୍ଟା ଧୂଇତ୍ରା ବା ନା ବିବିତା ସନ ଭବେତ୍ ବଳବାନ ଇନ୍ଦ୍ରିୟ ଗ୍ରାମ ବିଦ୍ୱାନ ସମତି କରିଛନ୍ତି। ଯଯାତି ମହାରାଜ କହୁଛନ୍ତି ଯେ ନିଜର ମା' ହୁଅନ୍ତୁ ବା ନିଜର କନ୍ୟା ହୁଅନ୍ତୁ ବା ନିଜର ଭଉଣୀ ହୁଅନ୍ତୁ, ଏକ ଅବିଭକ୍ତ ଆସନରେ ବସିବା ପାଇଁ ମନା କରାଯାଇଛି, ନା ବିଭକ୍ତ ଆସନ ଭବେତ୍। କାହିଁକି ନା ବିଦ୍ୱାନ ବଳବାନ ଇନ୍ଦ୍ରିୟ ଗ୍ରାମ, ଇନ୍ଦ୍ରିୟମାନେ ଏତେ ବଳବାନ ଯେ କାଳେ ଏକଥା କହୁଛନ୍ତି ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ଏଇଟା ଯେଉଁ କୁହାଯାଉଛି ଯଯାତି ମହାରାଜ ଯେଉଁ କହୁଛନ୍ତି ଏଇଟା ସାମାନ୍ୟ ବ୍ୟକ୍ତିମାନଙ୍କ ପାଇଁ ବୋଧ ହୋଇଥାଇପାରେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ନା ନା, ବିଦ୍ୱାନ ସମପି କରିଛନ୍ତି, ବିଦ୍ୱାନ ବ୍ୟକ୍ତି ଯେମିତି ବ୍ରହ୍ମାଙ୍କର ବର୍ତ୍ତମାନ ହେଲା ଘଟଣା, ବିଦ୍ୱାନ ବ୍ୟକ୍ତି ମଧ୍ୟ ସେମାନେ ମଧ୍ୟ ତାଙ୍କର ଇନ୍ଦ୍ରିୟମାନେ ଏତେ ବଳବାନ ଅଛନ୍ତି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ସେ କର୍ଷଣ କରିଦିଅନ୍ତି। ତେଣୁ ବ୍ରହ୍ମା ଆଜି କାମମୟିତ ହୋଇ ଅନ୍ଧ ଭାବରେ ତାଙ୍କର କନ୍ୟା ପ୍ରତି ଯେତେବେଳେ ଧାବମାନ ହେଉଛନ୍ତି, ସେହି ସମୟରେ ଏଇଟା କୁହାଯାଉଛି ଯେ ତମ୍ ଅଧର୍ମେ କୃତମତିଂ, ଇଏ ଅଧର୍ମ, ନିଜ କନ୍ୟା ପ୍ରତି କାମ ମୋହିତ ହେବା ଏ ଗୋଟେ ଅଧର୍ମ। ତେଣୁ ଏଭଳି ଭାବରେ ତାଙ୍କର ଯେଉଁ ମତି ହୋଇଯାଇଥିଲା, ଏଇଟା ବିଲୋକ୍ୟ ପିତରଂ ସୁତା, ପିତାଙ୍କର ଏଭଳି ଦେଖି ପୁତ୍ରମାନେ ସୁତା, ଯେଉଁଟା ପୂର୍ବରୁ ବର୍ଣ୍ଣନା କରାଯାଇଛି, ଦ୍ୱାଦଶ ଦଶମ ବହୁତ ଅନେକ ପୁତ୍ର ସେ ଜନ୍ମଗ୍ରହଣ କରିଛନ୍ତି, ଜନ୍ମ ଦେଇଛନ୍ତି। ସେମାନଙ୍କ ଭିତରୁ ବିଶେଷ ଭାବରେ ମରିଚି, ଅତ୍ରି, ମରିଚି, ଅଙ୍ଗିରସ, ପୁଲସ୍ଥ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦଂ, ଜୈବାତ୍ର, ଦଶମମ୍, ଏମାନେ ପ୍ରସିଦ୍ଧ ଦଶ ଜଣ ପୁତ୍ର। ତାପରେ କର୍ଦ୍ଦମ ଇତ୍ୟାଦି ମାନଙ୍କୁ ମଧ୍ୟ ସେ ସୃଷ୍ଟି କରିଛନ୍ତି। ତେଣୁ ଏ କଥା ଦେଖି ବ୍ରହ୍ମାଙ୍କର ଏଭଳି, ତାଙ୍କର ନିଜ ପିତାଙ୍କର ଏଭଳି ଅବସ୍ଥା ଦେଖି, ତେଣୁ ସେମାନେ ମରିଚି ମୁଖ୍ୟା ମୁନୟୋ, ସେମାନେ ସବୁ ମୁନି, ମନନଶୀଳ ବ୍ୟକ୍ତି, ସାଧାରଣ ବ୍ୟକ୍ତି ନୁହନ୍ତି, ବହୁତ ପ୍ରସିଦ୍ଧ ମୁନି ମୁନି ସେମାନେ। ତେଣୁ ସେମାନେ ମରିଚିଙ୍କୁ ମୁଖ୍ୟରେ ରଖି ବା ଅଗ୍ରରେ ରଖି ସେମାନେ ସବୁ ବିଶ୍ରମ୍ଭାତ ପ୍ରତ୍ୟବୋଧୟନ, ବିଶ୍ରମ୍ଭାତ ବହୁତ ଶ୍ରଦ୍ଧା ସହକାରେ ବା ବହୁତ ସମ୍ମାନ ସହକାରେ, କାରଣ ଯଦିଓ ବ୍ରହ୍ମା ଏଭଳି ଭାବରେ କାର୍ଯ୍ୟ କରିଛନ୍ତି, କିନ୍ତୁ ସିଏ ତଥାପି ପୂଜନୀୟ, ସେ ହେଉଛନ୍ତି ତାଙ୍କର ପିତା, ତାଙ୍କର ଗୁରୁ, ପ୍ରଥମ ଗୁରୁ ହେଉଛନ୍ତି ସେ। ତେଣୁ ତାଙ୍କୁ ବିଶ୍ରମ୍ଭା, ତାଙ୍କୁ ସମ୍ମାନ ସହକାରେ ପ୍ରତ୍ୟବୋଧୟନ, ତାଙ୍କୁ ଏଭଳି ଭାବରେ ନିବେଦନ କରିଛନ୍ତି, ମନା କରୁଛନ୍ତି, ନିଷେଧ କରୁଛନ୍ତି, ପ୍ରଭୁ ଏ ପିତା ଆପଣ ଯଦି ଏଭଳି ଆଚରଣ କରିବେ ଆଉ କିଏ, ତାହେଲେ ଅନ୍ୟମାନେ କ'ଣ କରିବେ, ଅନ୍ୟମାନେ ଆପଣଙ୍କଠାରୁ କ'ଣ ଶିକ୍ଷା କରିବେ, ଆପଣ ହେଉଛନ୍ତି ଉନ୍ନତ ସ୍ତରର, ଯା ପରେ ସବୁ ବର୍ଣ୍ଣନା କରାଯିବ। ଯଦ ଆଚରଣ ଶ୍ରେଷ୍ଠ, ଭଗବାନ କହୁଛନ୍ତି ଅର୍ଜୁନ ଭଗବତ ଗୀତା ତୃତୀୟ ଅଧ୍ୟାୟରେ, ଅର୍ଜୁନ ଯେଉଁମାନେ ମୁଖ୍ୟ ସ୍ତରରେ ରହୁଛନ୍ତି, ବହୁତ ଉନ୍ନତ ସ୍ତରରେ ରହୁଛନ୍ତି, ସେମାନେ ଶ୍ରେଷ୍ଠ ବ୍ୟକ୍ତି, ଯେଉଁମାନେ ସେମାନେ ଯେଉଁଭଳି ଭାବରେ ଆଚରଣ କରିବେ, ଯଦ ଆଚରଣ ଶ୍ରେଷ୍ଠ ତତ୍ତେବେ ତୋରଜନ, ଯେଉଁମାନେ ନିମ୍ନ ସ୍ତରରେ ଅଛନ୍ତି ଇତର ବ୍ୟକ୍ତିମାନେ ସେଇଟାକୁ ସେଇଭଳି ଭାବରେ ମଧ୍ୟ ସେମାନେ ଆଚରଣ କରିବେ, ଯଦ ଆଚରଣ ଶ୍ରେଷ୍ଠ ତତ୍ତେବେ ତୋରଜନ ସଜତ ପ୍ରମାଣ କରୁତେ, ସେ ଯେଉଁ ଗୋଟା ପ୍ରମାଣ କରିବେ ତାକୁ ଲୋକସ୍ତଦନୁ ବର୍ତ୍ତତେ, ଲୋକମାନେ ତାକୁ ଗ୍ରହଣ କରିବେ। ତେଣୁ ଏ କଥା ମରିଚି ଆଦି ଋଷିମାନେ କହୁଛନ୍ତି, ଏ ପିତା ଆପଣ ନିଜ କନ୍ୟାପତି ଯେଉଁ ଧାବମାନ ହେଉଛନ୍ତି, ଇଏ ଗୋଟେ ଖରାପ ଗୋଟେ ଇତିହାସ ସୃଷ୍ଟି କରିବ, ଏଭଳି ଭାବରେ କେହି ଆଗରୁ କେହି କରିନଥିଲେ, ଏଭଳି ଭାବରେ କୌଣସି ବ୍ରହ୍ମା ତାଙ୍କର କନ୍ୟାପତି ଆକର୍ଷିତ ହୋଇନଥିଲେ। ତେଣୁ ଆପଣ ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି, ଏ କାର୍ଯ୍ୟ ଦ୍ୱାରା ଭବିଷ୍ୟତ ପାଇଁ ଇଏ ଗୋଟେ ଖରାପ ଉଦାହରଣ ହେବ। ତେଣୁ ଏ କଥା ମଧ୍ୟ ଆମର ଭାଗବତ ଅଷ୍ଟମ ସ୍କନ୍ଧରେ ଲକ୍ଷ୍ମୀ ଦେବୀ ଅଷ୍ଟମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରୁଛନ୍ତି, ଏଇ ବ୍ରହ୍ମାଙ୍କର କଥା ସେ କହୁଛନ୍ତି ଯେ ଯେତେବେଳେ ଲକ୍ଷ୍ମୀ ଦେବୀ ସମୁଦ୍ର ମନ୍ଥନରୁ ଉତ୍ଥିତ ହେଲେ, ସେତେବେଳେ ତୁମ ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ, ତେଣୁ ଗୋଟେ ସ୍ୱୟମ୍ବର ସଭାର ଆୟୋଜନ କରାଗଲା, ତାଙ୍କୁ ବରୁଣଦେବ ତାଙ୍କର ପିତା ତାଙ୍କୁ ବସ୍ତ୍ର ପ୍ରଦାନ କଲେ, ଏ ଗୋଟେ ମାଳା ମଧ୍ୟ ପ୍ରଦାନ କଲେ, ଫୁଲମାଳା ଗୋଟେ ପ୍ରଦାନ କଲେ। ସେ ଫୁଲମାଳା ଧରି ବରଣ କରିବା ପାଇଁ ଚିନ୍ତା କରୁଛନ୍ତି କିଏ ତାଙ୍କର ଉପଯୁକ୍ତ ପତି ହେବେ। ତିନୋଟି ଶ୍ଳୋକରେ ସେ ଭଗବାନ ଶ୍ରେଷ୍ଠ ବ୍ୟକ୍ତିର ସଂଜ୍ଞା ଦେଇଛନ୍ତି ଯାହାଙ୍କୁ ସେ ବରଣ କରିବେ। ସେଇଥିରୁ ସେ କହୁଛନ୍ତି ଯେ ନୂନଂ ତପୋଜସ୍ୟନ ମନୁ ନିର୍ଜୟ, ବହୁତ ବ୍ୟକ୍ତି ଅଛନ୍ତି, ବହୁତ ତପସ୍ୱୀ ଅଛନ୍ତି, କିନ୍ତୁ ସେମାନେ ତାଙ୍କର ମନ୍ୟୁ ବା ଯେଉଁ କ୍ରୋଧକୁ ଦମନ କରିପାରିନାହାନ୍ତି। ନୂନଂ ତପୋଜସ୍ୟନ ମନୁ ନିର୍ଜୟ, ଯେମିତି ଦୁର୍ବାସା ଇତ୍ୟାଦି, ସେଇଭଳି ଭାବରେ ଜ୍ଞାନଂ କ୍ୱଚିତ୍ତ୍ୱଚ ନ ସଙ୍ଗବର୍ଜିତ, ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି ଯେମିତି ଶୁକ୍ରାଚାର୍ଯ୍ୟଙ୍କ ଭଳି, କିନ୍ତୁ ଏତେ ବଡ଼ ଜ୍ଞାନୀ ଥିଲେ ମଧ୍ୟ ନ ସଙ୍ଗବର୍ଜିତମ୍, ସେମାନେ ଏହି ସଙ୍ଗକୁ ଅସତ୍ସଙ୍ଗକୁ ତ୍ୟାଗ କରିପାରୁନାହାନ୍ତି, ସଙ୍ଗବର୍ଜିତ ହୋଇପାରୁନାହାନ୍ତି। ଏବଂ ସେହିଭଳି ଭାବରେ କଶ୍ଚିନ୍ ମହାଦସ୍ୟ ନ କାମ ନିର୍ଜୟ, ଏଠି ଲକ୍ଷ୍ମୀଦେବୀ ବ୍ରହ୍ମାଙ୍କ କଥା ଚିନ୍ତା କରୁଛନ୍ତି, ବହୁତ ବଡ଼ ମହାନ ବ୍ୟକ୍ତି ସେ, ବିଶ୍ୱର ଶ୍ରେଷ୍ଠ ମହାନ ସେ, ତାଙ୍କଠାରୁ ଉପରେ ଆଉ କେହି ନାହାନ୍ତି, ସେ ପ୍ରଥମେ ସୃଷ୍ଟି ହୋଇଛନ୍ତି, ଭଗବାନଙ୍କ ଠାରୁ ସ୍ୱୟଂ ସେ ଜାତ ହୋଇଛନ୍ତି, ତାଙ୍କର ନାଭି ପଦ୍ମରୁ ସେ ଜାତ ହୋଇଛନ୍ତି, ତେଣୁ ତାଙ୍କ ନାମ ହେଉଛି ପଦ୍ମନାଭ, ସରି ତାଙ୍କ ନାମ ହେଉଛି ପଦ୍ମଯୋନି ବା ସ୍ୱୟମ୍ଭୁବ, ସ୍ୱୟମ୍ଭୁ ସେ ସ୍ୱୟଂ ଜାତ, କିନ୍ତୁ ଏତେ ମହାନ ବ୍ୟକ୍ତି ହୋଇକରି ମଧ୍ୟ କାମ ନିର୍ଜୟ, କାମକୁ ଦମନ କରିପାରିଲେ ନାହିଁ, ନ କାମ ନିର୍ଜୟ। ତେଣୁ ସ ଈଶ୍ୱର କିଂ ପରତୋ ବିପାଶ୍ରୟ, ତେଣୁ ସେ କଥା ବର୍ତ୍ତମାନ ଲକ୍ଷ୍ମୀଦେବୀ କହୁଛନ୍ତି ଯେ ସେ କି ଈଶ୍ୱର, ଯିଏ ଅନ୍ୟ ଉପରେ ଆଶ୍ରୟ କରନ୍ତି। ଏଥିରେ ସେ ଇନ୍ଦ୍ର କଥା ଚିନ୍ତା କରୁଛନ୍ତି। ଇନ୍ଦ୍ର ଯଦିଓ ବହୁତ ବଳଶାଳୀ ଥିଲେ, ତ୍ରିଲୋକରେ ସେ ସମ୍ରାଟ ଥିଲେ, ସ୍ୱାମୀ ଥିଲେ, କିନ୍ତୁ ଯେତେବେଳେ ଅସୁରମାନଙ୍କ ଦ୍ୱାରା ସେ ପରାସ୍ତ ହୋଇଯାଇଥିଲେ, ଦେବଲୋକ ଛାଡ଼ି ବାହାରି ଯାଇଥିଲେ, ଲୁଚିକିରି ବୁଲୁଥିଲେ, ସେହି ସମୟରେ ଭଗବାନ ବାମନ ଦେବ ଆସି ତାଙ୍କୁ ତାଙ୍କର ଶତ୍ରୁ ବଳିଙ୍କଠାରୁ ତ୍ରିଲୋକକୁ ନେଇ ପୁଣି ତାଙ୍କୁ ପ୍ରଦାନ କରିଥିଲେ। ସେ ତାଙ୍କ ଉପରେ ଆଶ୍ରୟ କରି ରହିଛନ୍ତି, ତେଣୁ ସେ କି ଈଶ୍ୱର? ତେଣୁ ଏଇ ଯେଉଁ କାମ, ଏ କଥାକୁ ଯେଉଁ କାମ ରହିଛି, ଏ କାମନାଟା ଏତେ ସହଜରେ ଜଣେ ତ୍ୟାଗ କରିପାରିବ ନାହିଁ। କାମ ଜିତିବା ଏତେ ସହଜ ନୁହଁ। ସେଇଟାକୁ ଦେଖିବା ପାଇଁ ବ୍ରହ୍ମା ଏଇଭଳି ଭାବରେ ଆଚରଣ କରିଥିଲେ ବୋଲି କୁହାଯାଉଛି। ତେଣୁ ଏ ଯେଉଁ କାମ, ଜଗତ ମହାରାଜ କହୁଛନ୍ତି ତାଙ୍କର ପତ୍ନୀଙ୍କୁ, ଏ ଦେବଯାନୀ, ନ ଯାହାତୁ କାମ କାମାନା ଉପଭୋଗେନ ସାମ୍ୟତି ହବିଷା କୃଷ୍ଣ ବର୍ତ୍ତମେବ ଭୂୟ ଏ ଭାବି ବର୍ତ୍ତତେ। ଏ ଦେବଯାନୀ, ଏ ପତ୍ନୀ, ଏ ପ୍ରିୟେ, ଏ ଯେଉଁ କାମନାଟା ଯେଉଁ ରହିଛି, ନ ଯାହାତୁ କାମ କାମାନା ଉପଭୋଗେନ ସାମ୍ୟତି, ଆମେ ଯେତେ ଉପଭୋଗ କରିବା, ରାଜାମାନେ ତାଙ୍କର ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ସେମାନେ ବହୁତ ଉପଭୋଗ କରିପାରିବେ, କିନ୍ତୁ ଯେତେ ଉପଭୋଗ କଲେ ମଧ୍ୟ ଏ କାମନାଟା କେବେ ଦମିଯିବ, ଦମନ ହେଇପାରିବ ନାହିଁ, ବା କମିଯିବନି, ବା ବନ୍ଦ ହେବ ନାହିଁ। ଯେମିତି ଘିଅରେ, ଅଗ୍ନିରେ ଘିଅ ଆହୁତି ଦେଲେ ଭୂୟ ଏଭାବି ବର୍ତ୍ତତେ, ସେ ଆହୁରି ବଢ଼ି ବଢ଼ିକା ଯିବ, ସେ କମିବନି ବା ଲିଭିଯିବ ନାହିଁ। ତେଣୁ ଜିର୍ଜତେ ଜାନ ଜିର୍ଜତ ବୋଲି ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଛନ୍ତି, ଯେ ଦେବଯାନୀ କହୁଛନ୍ତି, ଏ ପ୍ରିୟେ, ଏ ଯେଉଁ କାମନାଟା ରହିଛି, ଯାହା ଦୁସ୍ତ୍ୟା ଦୁର୍ମତି ଭିର, ଦୁସ୍ତ୍ୟା ଏତେ ତ୍ୟାଗ କରିପାରିବେ ନାହିଁ, ଯାହା ଦୁସ୍ତ୍ୟା ଦୁର୍ମତି ଭିର, ଯେଉଁମାନେ ବିଶେଷ ଭାବରେ ଦୁର୍ମତି, ଯେଉଁମାନଙ୍କର ମନ ଭଗବାନଙ୍କ ପାଦପଦ୍ମରେ ଲାଗି ନାହିଁ, ଏଇ ଅସତ୍ ଚିନ୍ତା କରୁଛି ମନ, ଏ ବହି ଜଗତରେ ବୁଲି ବୁଲୁଛି, ଉପଭୋଗ କାମନା କରୁଛି, ସେ ହେଉଛି ଦୁର୍ମତି। ତେଣୁ ତା ସେଇ ଦୁର୍ମତି ଭଳି ଦୁର୍ମତି ପାଇଁ ଏଇଟା ଦୁସ୍ତ୍ୟା ତ୍ୟାଗ କରିହେବ ନାହିଁ, ଯାହା ଦୁସ୍ତ୍ୟା ଦୁର୍ମତି ଭିର, ଜିର୍ଜତ ଯାନ ଜିର୍ଜତେ, ବୃଦ୍ଧ ହେଇଗଲେ ମଧ୍ୟ, ଜରାଜୀର୍ଣ୍ଣ ଶରୀର ହେଇଗଲେ ମଧ୍ୟ ଏ କାମନାଟା ଜୀର୍ଣ୍ଣ ହେବ ନାହିଁ, କାମନାଟା ସେଭଳି ଭାବରେ ବଳବତୀ ହେଇକି ରହିଥିବ। ଜିର୍ଜତ ଯାନ ଜିର୍ଜତେ, ତେଣୁ ତାଂ ତୃଷ୍ଣା ଦୁଃଖ ନିବାହା, ତେଣୁ କାମନା ପଛରେ ଯଦି ଆମେ ଧାଇଁବା, ଯେମିତି ତୃଷ୍ଣା ପଛରେ, ମରିଚିକା ପଛରେ ଧାଇଁଲେ ଯେଉଁଭଳି ଭାବରେ ତୃଷା ନିବାରଣ ହେବ ନାହିଁ, ସେଇଭଳି ଭାବରେ ତାଂ ତୃଷ୍ଣା ଦୁଃଖ ନିବାହା, ସେ ଦୁଃଖ ବଢ଼ି ବଢ଼ିକା ଯାଉଥିବ, ଦୁଃଖ କେବେ କମିବ ନାହିଁ, ସୁଖ କ'ଣ ପ୍ରାପ୍ତ ହେବା, ଦୁଃଖ କମିବ ନାହିଁ। ତାଂ ତୃଷ୍ଣା ଦୁଃଖ ନିବାହା ସର୍ମ କାମ ଦୁତଂ ତ୍ୟଜେତ୍, ସର୍ମ କାମ, ଯେଉଁମାନେ ପ୍ରକୃତରେ ଯେଉଁମାନେ ଧୀର ବ୍ୟକ୍ତି, ଯେଉଁମାନେ ଭଗବାନ କୃପାପ୍ରାପ୍ତ ହୋଇଛନ୍ତି, ସେମାନେ ହିଁ ଏଇଟାକୁ ତ୍ୟାଗ କରିବେ, ଏଇଟା ସମସ୍ତଙ୍କୁ ଉଚିତ। ଦ୍ରୁତଂ ତ୍ୟଜେତ୍, ଶୀଘ୍ର ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଏ ତ୍ୟାଗ କରିବା ପାଇଁ କୁହାଯାଇଛି। ଏ କାମନାଟାକୁ, ଏ ଯେଉଁ ବିଭିନ୍ନ ପ୍ରକାର କାମନା ରହିଛି, ଏ କାମନାଟାକୁ ଆମେ ଯେତେ ଉପଭୋଗ କରୁଥିବା, ସେ କାମନା ସେତେ ବଢ଼ି ବଢ଼ିକା ଯାଉଥିବ। ପ୍ରହ୍ଲାଦ ମହାରାଜ କହୁଛନ୍ତି ନୃସିଂହଦେବଙ୍କୁ, ଏ ପ୍ରଭୁ, ଯେଉଁମାନେ ଯେ ଏ ଯେଉଁ କାମନାଟା ରହୁଛି, ଯୌନ କାମନା ରହୁଛି, ଏ କାମନାଟା କ'ଣ ନା କରେ ଇବ ରହିଛି, ଯେମିତି ଏ କାମନାଟା କ'ଣ ନା ପୁଂସ ସ୍ତ୍ରୀ, ଏ ଯେଉଁ ଆକର୍ଷଣ ରହିଛି, ସ୍ତ୍ରୀ ପୁଂସ ସ୍ତ୍ରୀ ମିତୃଣୀ ଭାବ ମେତମ ନା, ଏଇଟା ଋଷଭଦେବ କହୁଛନ୍ତି, କିନ୍ତୁ ଇଏ କହୁଛନ୍ତି ସପ୍ତମ ସ୍କନ୍ଧରେ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କହୁଛନ୍ତି, ଯେ ଜନ ମୈଥୁନାଦି ଗୃହମେଦି ସୁଖମ ହି ତୁଚ୍ଛମ କଣ୍ଡୁ ଏନେବ କର ଦୁଃଖ ଦୁଃଖମ ତୃପ୍ୟନ୍ତି ନେହ କୃପଣା ବହୁ ଦୁଃଖ ଭାଜା କଣ୍ଡୁତିବନ ମନସୀ ଯ ବିଷହିତ ଧୀର। ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଏଇଟାକୁ ଦମନ କରିପାରିବେ, ନହେଲେ ଏଇ ଯେଉଁ ଯୌନ କାମନାଟା ରହିଛି, ଏଇଟା ହେଉଛି ମିଥୁନୀ ଭାବ, ଏଇ ଯେଉଁ କାରଣ ଏଇ ଭୌତିକ ଜଗତ ହେଉଛି ମିଥୁନାଳୟ ବୋଲି କୁହାଯାଇଛି ଭାଗବତ ପଞ୍ଚମ ସ୍କନ୍ଧରେ। ଋଷଭଦେବ ତାଙ୍କର ପୁତ୍ରମାନଙ୍କୁ କହୁଛନ୍ତି, ଏ ପୁତ୍ରମାନେ, ଇଏ ହେଉଛି ଯାହା ଏ ଭୌତିକ ଜଗତକୁ ଗୋଟେ ମିଥୁନାଳୟ ବୋଲି କୁହାଯାଇଛି। ଯଦାନ ପଶ୍ୟେତ୍ ଅଯଥା ଗୁଣେହା, ଏ ମୈଥୁନାଳୟ ଯେଉଁ ହେଇଛି, ଏ ମୈଥୁନାଳୟରେ ସମସ୍ତେ ଶିକାର ହେଉଛନ୍ତି, ବିଶେଷ ଭାବରେ ଯେତେବେଳେ ସେମାନେ ଗୁଣ ଦ୍ୱାରା ପ୍ରବର୍ତ୍ତିତ, ଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି, ସତ୍ୱ ରଜ ତମ ଏ ତ୍ରିଗୁଣ ଦ୍ୱାରା ପ୍ରଭାବିତ ହୋଇଗଲା ପରେ ସେମାନେ ସେମାନେ ଜାଣିପାରନ୍ତି ନାହିଁ, ଯ ଇଏ ହେଉଛି କ'ଣ ନା ଯଦା ନ ପଶ୍ୟତି, ସେମାନେ ଦେଖିପାରନ୍ତି ନାହିଁ ଏ ଭୌତିକ ଜଗତ ପ୍ରକୃତ ଯେଉଁ ସ୍ଥିତିକୁ ପରିସ୍ଥିତିକୁ ସେମାନେ ବୁଝିପାରନ୍ତି ନାହିଁ। ଯଦା ନ ପଶ୍ୟତ ଅଯଥା ଗୁଣେହା, ଅଯଥା କହିଲେ ରଜଗୁଣର ପ୍ରଦଭାବ ଯେଉଁମାନଙ୍କୁ ରହିଛି ସେମାନଙ୍କର ଅଯଥା ସବୁ ଦେଖିବେ, ଠିକ ଭାବରେ ଯଥାର୍ଥ ଦେଖିପାରିବେ ନାହିଁ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ ଯେତେବେଳେ ରଜଗୁଣର ବୁଦ୍ଧି ବିଷୟରେ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଅଯଥାବତ୍ ପ୍ରଜାନାତି ବୁଦ୍ଧିସା ପାର୍ଥ ରାଜସୀ, ଅଯଥା ଯେଉଁ ଠିକ ଭାବରେ ଯଥାଯଥ ଭାବରେ ଯେଉଁ ବୁଦ୍ଧି ଦ୍ୱାରା ଜଣେ ଠିକ ଭାବରେ ଜ୍ଞାନ ପ୍ରାପ୍ତ ହେଇ ନପାରେ, ଅଯଥା ଜ୍ଞାନ ପ୍ରାପ୍ତ ହୁଏ, ସେ ହେଉଛି ରଜଗୁଣ। ତେଣୁ ଯେଉଁମାନେ ରଜଗୁଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନେ ଯଦା ନ ପଶ୍ୟେତ୍, ସେମାନେ ଠିକ ଭାବରେ ଦେଖିପାରନ୍ତି ନାହିଁ, ଅଯଥା ଜିନିଷଟାକୁ ଦେଖନ୍ତି, ଯଥାଯଥ ଜିନିଷଟାକୁ ଦେଖିପାରନ୍ତି ନାହିଁ। କାହିଁକି ନା ଗୁଣେହା, ଗୁଣ ଦ୍ୱାରା ସେ ପ୍ରଭାବିତ ହେଇ ରହୁଛନ୍ତି, ବିଶେଷ ଭାବରେ ରଜଗୁଣ ପ୍ରଭାବରେ ସେମାନେ ଠିକ ଭାବରେ ଦେଖିପାରନ୍ତି ନାହିଁ। ତେଣୁ ଯଦା ନ ପଶ୍ୟେତ୍ ଅଯଥା ଗୁଣେହା, ସ୍ୱାର୍ଥେ ପ୍ରମଦ ସହସା ବିପଶ୍ଚିତ। ତେଣୁ ସେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆକର୍ଷିତ ହେଇ ତାଙ୍କର ବୁଦ୍ଧି ବିପର୍ଯ୍ୟୟ ହେଇଯାଏ, ବିପଶ୍ଚିତ ପ୍ରକୃତ ସେମାନେ ବୁଦ୍ଧି ତାଙ୍କର ନଷ୍ଟ ହେଇଯାଏ। ତେଣୁ ଯଦା ନ ପଶ୍ୟନ୍ତି ଯଥା ଗୁଣିଆ, ସ୍ୱାର୍ଥେ ପ୍ରମଦ ସହସା ବିପଶ୍ଚିତ, ବିପଶ୍ଚିତ ବ୍ୟକ୍ତି ହେଲେ ମଧ୍ୟ, ବୁଦ୍ଧିମାନ ବ୍ୟକ୍ତି ହେଲେ ମଧ୍ୟ ତାର ବୁଦ୍ଧି ଭ୍ରମ ହେଇଯାଉଛି। ତେଣୁ ବିନ୍ଦନ୍ତି ତତ୍ର ତାପାନ ଆସାଧ୍ୟ ମୈଥୁନା ମଗାର ମଜ୍ଞ, ମୈଥୁନାଙ୍କର ଏ ଭୌତିକ ଜଗତକୁ ଗୋଟେ ମୈଥୁନାଙ୍କର ସହିତ ତୁଳନା କରାଯାଇଛି। ତେଣୁ ଏଠି ଯେଉଁ ମିଥୁନୀ ଭାବ ରହିଛି, ଏଠି ସମସ୍ତଙ୍କର ସେଇ ମିଥୁନୀ ଭାବଟି ରହିଛି। ତେଣୁ ଯଦି ଜଣେ ଭଗବାନଙ୍କ ଶରଣରେ ନ ଯିବେ, ସେ କଥା ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ନୃସିଂହଦେବ ଭଗବାନଙ୍କୁ, ପ୍ରଭୁ ଏଇ ଯେଉଁ ମିଥୁନ ଆକର୍ଷଣ ରହିଛି, ଯେ ମୈଥୁନାଦି ଗୃହମେଦି ସୁଖମି ତୁଚ୍ଛମ, ଗୃହସ୍ଥମାନଙ୍କ ପାଇଁ ଏଇ ଯେଉଁ ମୈଥୁନ ସୁଖଟି ରଖାହେଇଛି, ଏ କେବଳ କେବଳ ପୁତ୍ର ସନ୍ତାନ ଉତ୍ପାଦ ନିମିତ୍ତ ଏଇଟା ରଖାହେଇଛି, ବ୍ୟବସ୍ଥା କରାହେଇଛି। କିନ୍ତୁ ଯେଉଁମାନେ ଗୃହମେଧି ସେମାନେ ଏହି ସୁଖ ପଥରେ ଧାବମାନ ହେଇ ସେମାନେ ନ କ'ଣ ସେଟା ମୈଥୁନ ଭାବ ମିଥମ, ଏଇ ଯେଉଁ ମିଥୁନ ଭାବ ରହିଛି, ସ୍ତ୍ରୀ ମିଥୁନ ଆକର୍ଷଣ ରହିଛି, ଏହାଦ୍ୱାରା କ'ଣ ହେଉଛି ନା ଇଏ ପ୍ରକୃତ ସୁଖଟା କିଭଳି ଭାବରେ ନା ଇଏ ହେଉଛି କରୟୋ ଦୁଃଖ ଦୁଃଖମ। ଯେମିତି ଆମର କଣ୍ଡୁ ହେଉଛି, ହାତରେ କଣ୍ଡୁ ହେଉଛି, ଆମେ ତାକୁ କୁଣ୍ଡେଇ ଦେଲେ ସେ କଣ୍ଡୁଟାକୁ ତ ଭଲ ହେଇଯାଇପାରେ, କିନ୍ତୁ ପୁଣି ଭଲ ହେବ, ଦେହରେ ସବୁ ବିଭିନ୍ନ ପ୍ରକାର ରକ୍ତ ଇତ୍ୟାଦି ବାହାରିବ। ତେଣୁ ଏଇଭଳି ଭାବରେ ଯେ ଜନ ମୈଥୁନ ଆଦି, ମୈଥୁନ ଖାଲି ଗୋଟିଏ ମୈଥୁନ କଥା କହନି, ମୈଥୁନ ଆଦି ଯେତେ ପ୍ରକାର ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଇତ୍ୟାଦି, ଏଇ ଯେଉଁ ସୁଖ ପଥରେ ଧାବମାନ ହେଉଛନ୍ତି, ମୈଥୁନ ଆଦି ଗୃହମେଦି ସୁଖମି ତୁଚ୍ଛ, ଏଇ ସୁଖ ହେଉଛି ତୁଚ୍ଛ ସୁଖ, ଯେଉଁ ଭୌତିକ ଜଗତରେ ଏ ସୁଖ ପାଇଁ ଧାବମାନ ହେଇ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହେଉନାହାନ୍ତି, ବିଭିନ୍ନ ପ୍ରକାର ଗଣ୍ଡଗୋଳ ହେଉଛି, ବିଭିନ୍ନ ପ୍ରକାର କେତେ ପ୍ରକାର ଯୁଦ୍ଧ ହେଇଯାଉଛି, ଏଇଥିପାଇଁ ହେଇଯାଉଛି, ଏ ତୁଚ୍ଛ ସୁଖ ପାଇଁ ଏସବୁ ହେଉଛି। ମେଥୁନାଦି ଗୃହମେଦି ସୁଖମି ତୁଚ୍ଛମ, କଣ୍ଡୁ ଇଏ ନେଇ ନେବ କରୟ ରିବ ଦୁଃଖ ଦୁଃଖମ, ଯେମିତି ହାତରେ କଣ୍ଡୁ ହେଲେ ଆମେ ବା ପଛୁ କୁଣ୍ଡିଆ ଗୋଟେ ହେଇଗଲେ ଆମେ ତାକୁ କୁଣ୍ଡେଇ ଦେଲେ ପ୍ରଥମ ହୁଏତ ଟିକେ ଆନନ୍ଦ ଲାଗିପାରେ, ତାପରେ କିନ୍ତୁ ବିଭିନ୍ନ ପ୍ରକାର ଦୁଃଖ ଆସିବ। ତେଣୁ ସେହିଭଳି ଭାବରେ ତୃପ୍ତି ନିହ କୃପଣା, କୃପଣ ବ୍ୟକ୍ତି କଥା କୁହାଯାଉଛି, ସମସ୍ତେ ଏଠି କୃପଣ ରହିକି ଅବସ୍ଥାରେ ରହିଛନ୍ତି, ତାଙ୍କର ପ୍ରକୃତ ଯେଉଁ ରହିଛି ଜୀବନର ଲକ୍ଷ୍ୟ ସେଇଟାକୁ ସେମାନେ ବୁଝିପାରୁନାହାନ୍ତି, ସେମାନେ ଏହି ଭୌତିକ ଜଗତରେ ଭୌତିକ ସୁଖ ପଥରେ ଧାବମାନ ହେଉଛନ୍ତି, ସେମାନେ ହେଉଛନ୍ତି କୃପଣ ବ୍ୟକ୍ତି, ସେମାନେ ଭଗବାନ ବିଷୟରେ ଜାଣିପାରିଲେ ନାହିଁ। ଏତେ ଉନ୍ନତ ଜନ୍ମ ପ୍ରାପ୍ତ ହେଲେ, ମାନବ ଜନ୍ମ ପ୍ରାପ୍ତ ହେଲେ, କିନ୍ତୁ ଏ ମାନବ ଜନ୍ମର ଉଦ୍ଦେଶ୍ୟ ସେମାନେ ବୁଝିପାରିଲେ ନାହିଁ, ପଶୁ ଭଳି ସେଇ କାମନାକୁ ତୃପ୍ତି କରିବାରେ ସେମାନେ ଜୀବନ ଚାଲିଯାଉଛି। ତେଣୁ ସେମାନେ କୃପଣ ବ୍ୟକ୍ତି, ଯେ ନେହ ତୃପ୍ତି ନେହ କୃପଣା, କୃପଣ ବ୍ୟକ୍ତିମାନେ କେବେ ତୃପ୍ତି ପାଇପାରିବେ ନାହିଁ, ବହୁତ ଦୁଃଖ ଭାଜା, ଅନେକ ପ୍ରକାର ଦୁଃଖ ସେମାନେ ପ୍ରାପ୍ତ ହେବେ। ତେଣୁ କଣ୍ଡୁତି ମନ ମନସୀ ଯ ବିଷୟ ହେତୁ ଧୀର, ହେ ପ୍ରଭୁ ଯେଉଁମାନେ ଆପଣଙ୍କ କୃପା ପ୍ରାପ୍ତ ହେଇନାହାନ୍ତି, ଯେଉଁମାନେ ମନସୀ ଯ ସ୍ତରକୁ ଆସିନାହାନ୍ତି, ଯେଉଁମାନେ ଧୀର ସ୍ତରକୁ ଆସିନାହାନ୍ତି, ସେମାନେ ଏଇ ଅଧୀର ଅବସ୍ଥାରେ ଏ ଯେଉଁ ବେଗ ରହିଛି, ବାଥ ବେଗମ ମନସା କ୍ରୋଧ ବେଗମ ଜୁହା ବେଗମ ଉଦର ଉପସ୍ଥ ବେଗମ, ଏଇ ଛଅଟି ବେଗ ସମସ୍ତଙ୍କ ଦ୍ୱାରା, ଏ ସମସ୍ତଙ୍କର ଏଇ ଯେଉଁ ବେଗ ରହିଛି, ଏଥିରେ ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି, ସମସ୍ତେ କେହି ଧୀର ହେଇପାରୁନାହାନ୍ତି। ପ୍ରକୃତରେ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଏଇ ଧୀର ସ୍ତରକୁ ଆସିବା ପାଇଁ, ଭଗବାନ ପରେ ଅର୍ଜୁନଙ୍କୁ କହିବେ କଥା। ତେଣୁ ଏଇ ଯେଉଁ ପାଞ୍ଚ ଛଅଟି ବେଗ ରହିଛି, ବାଚ ବେଗମ କହିବାର ବେଗ ରହିଛି, କିଏ କେତେ ପ୍ରକାର କଥା କହୁଛନ୍ତି, ସକାଳୁ ଉଠିଲେ ରାତି ପର୍ଯ୍ୟନ୍ତ କଥା ଚାଲିଛି, ପଶୁ ପକ୍ଷୀ କୀଟପତଙ୍ଗ ଆଦି ସମସ୍ତେ କିଛି କିଛି କଥା କହୁଛନ୍ତି, କିନ୍ତୁ ଭଗବାନ କଥା କେହି କହିପାରୁନାହାନ୍ତି। ଜୟ ଶ୍ରୀ ରାଧା ମଦନ ମଞ୍ଜୁ କି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନ କଥା ପାଟିକୁ ଆସୁନାହିଁ, ବହୁତ ପ୍ରକାର କଥା କହୁଛନ୍ତି। ସୁଖଦେବ ଗୋସ୍ୱାମୀଙ୍କୁ କହୁଛନ୍ତି ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ପରୀକ୍ଷିତ, ସାଧାରଣତଃ ଲୋକମାନେ ଏ ବହୁତ କଥା କହୁଛନ୍ତି, କିନ୍ତୁ ଯେଉଁଟା କହିବା କଥା ସେଇଟା କହୁନାହାନ୍ତି। ସୁତବ୍ୟାଧିନୀ ରାଜେନ୍ଦ୍ର ନୃଣାଂ ସନ୍ଧି ସହସ୍ରଶ ଅପଶ୍ୟତ ଆତ୍ମତତ୍ଵ ଗୃହେଷୁ ଗୃହମେଧୀ ନାମ। ଏଇ ଗୃହମେଧୀ କଥା ଏଠି ପ୍ରହ୍ଲାଦ ମହାରାଜ କହୁଛନ୍ତି, ଗୃହରେ ରହି ଗୃହର ପ୍ରକୃତ କର୍ତ୍ତବ୍ୟ ସେମାନେ ବୁଝିପାରୁନାହାନ୍ତି। ସେମାନେ ବହୁତ ପ୍ରକାର କଥା କହୁଛନ୍ତି ବା ଶ୍ରବଣ କରୁଛନ୍ତି ବା ସ୍ମରଣ କରୁଛନ୍ତି, କିନ୍ତୁ ଆତ୍ମତତ୍ଵ ବିଷୟରେ ଶ୍ରବଣ କରିବା ପାଇଁ ତାଙ୍କର ସମୟ ନାହିଁ ବା କହିବା ପାଇଁ ସମୟ ନାହିଁ ବା ସେମାନଙ୍କ ଜ୍ଞାନ ନାହିଁ। ତେଣୁ ଏଇ ବାଚ ବେଗମ ପୁଣି ସେଇଭଳିଆ ମନର ବେଗ ରହିଛି, କ୍ରୋଧର ବେଗ ରହିଛି, ଜୁହାର ବେଗ, ଯାହାଦ୍ୱାରା କି ବେଗରେ ବିଭିନ୍ନ ପ୍ରକାର ଅଖାଦ୍ୟ ଗ୍ରହଣ କରୁଛନ୍ତି, ଅମେଧ୍ୟ ଗ୍ରହଣ କରୁଛନ୍ତି। ଉଦରର ବେଗ ରହିଛି, ଉପସ୍ଥ ଯୌନ ବେଗ ରହିଛି, ଯେଉଁ ବେଗରେ ଏ ବ୍ରହ୍ମା ମଧ୍ୟ ସେ ମଧ୍ୟ ତାଙ୍କ କନ୍ୟା ପ୍ରତି ଧାବିତ ହେଉଛନ୍ତି। ତେଣୁ ଏ ଅଧୀର ସ୍ତରରେ ସମସ୍ତେ ରହିଛନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କୁ କୃପା ପ୍ରାପ୍ତ ହେବେ ସେମାନେ ସେ ଧୀର ସ୍ତରକୁ ଆସିବେ। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ, ଭଗବାନ କହୁଛନ୍ତି ଅର୍ଜୁନକୁ, ଏ ଅର୍ଜୁନ ତମେ ଏ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛ, ଆର ଉଦ୍ଦେଶ୍ୟ ହେଉଛି ତମେ ଧୀର ହୁଅ। ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ହୁଏତି। ଅର୍ଜୁନ ତମେ ଯେଉଁ ମୋହ ହେଇଯାଉଛ, ଯେଉଁ ପ୍ରଥମ ଅଧ୍ୟାୟରେ ତୁ ଅନେକ ପ୍ରକାର ଯୁକ୍ତି ବାଢ଼ିଲ ଯେ କେମିତି ମୁଁ ତାଙ୍କ ସହିତ ଯୁଦ୍ଧ କରିବି, ସେମାନେ ମୋର ପୂଜାର ଯୋଗ୍ୟ, ମୁଁ ତାଙ୍କ ସହିତ କେମିତି ଯୁଦ୍ଧ କରିବି, ଜାଣିଛ ପ୍ରକୃତରେ ମନୁଷ୍ୟ ଜୀବନ କ'ଣ ପାଇଁ ଉଦ୍ଦିଷ୍ଟ, ନା ପ୍ରଭୁ କ'ଣ ପାଇଁ, ନା ଦେହି ନସ୍ମିନ୍ ଯଥା ଦେହେ, ତମେ ଠିକ୍ ଭାବରେ ଜାଣ ପ୍ରକୃତରେ ସେ କିଏ, ଇଏ ଶରୀର ନା ସେ ଅଲଗା। ଯେମିତି ଦେଖିବା ଗୋଟେ ପିଲା ଯେତେବେଳେ ଜନ୍ମ ହେଉଛି ସେ ଗୋଟେ କୁମାର ବୟସରୁ ଯୁବକ ଅବସ୍ଥାକୁ ଆସୁଛି, ଯୁବକ ଅବସ୍ଥାରୁ ପୁଣି ବୃଦ୍ଧ ଅବସ୍ଥା ସେ ପ୍ରାପ୍ତ ହେଉଛି, କିନ୍ତୁ ତାହାର ଏଇ ଶରୀର ପରିବର୍ତ୍ତନରେ ତାହାର ପରିବର୍ତ୍ତନ ହେଉଛି କି, ସେ ଯେଉଁ ବ୍ୟକ୍ତି ଥିଲେ ସେହି ବ୍ୟକ୍ତି ରହିବେ। ତେଣୁ ଯେତେବେଳେ ତଥା ଦେହାନ୍ତର ପ୍ରାପ୍ତି, ସେ ସେତେବେଳେ ସେହିଭଳି ଭାବରେ ଜଣେ ଯେତେବେଳେ ଶରୀର ତ୍ୟାଗ କରିବେ ସେତେବେଳେ ଯେଉଁମାନେ ଧୀର ବ୍ୟକ୍ତି ସେତେବେଳେ ସେ ବିଚଳିତ ହେବେ ନାହିଁ। ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ମୁହତି, ଏ ଧୀର ସ୍ତରକୁ ଆସିବା ପାଇଁ ଆମର ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି କେମିତି ଆମେ ଏଇ ଏଇ ଯେଉଁ ଛଅଟି ବେଗ ରହିଛି ଏଇ ଛଅଟି ବେଗରୁ କେମିତି ଆମେ ଉଦ୍ଧାର ପାଇବା, ସେଥିପାଇଁ ଆମର ଗୁରୁ ବନ୍ଦନାରେ କୁହାଯାଉଛି, କ୍ଷୟ ବେଗ ଦମୀ କ୍ଷୟ ଦୋଷ ସୋଧି କ୍ଷୟ ଗୁଣ ଦେହ ଦାସେ କ୍ଷୟ ବେଗ ଦମୀ କ୍ଷୟ ଦୋଷ ସୋଧି କ୍ଷୟ ଗୁଣ ଦେହ ଦାସେ କ୍ଷୟ ସତ ସଙ୍ଗ ଦେହରେ ଆମାରେ ବସିଛି ସଙ୍ଗେ ରାସେ କ୍ଷୟ ସତ ସଙ୍ଗ ଦେହରେ ଆମାରେ ବସିଛି ସଙ୍ଗେ ରାସେ। କ୍ଷୟ ବେଗ, ଏ କ୍ଷୟ ବେଗକୁ ଦମନ କରିବେ, ଯେଉଁମାନେ ଦମନ କରିପାରିବେ ସେମାନେ ଧୀର ସ୍ତରରେ ପରିଣତ ହେବେ, ଧୀର ବ୍ୟକ୍ତି ହେବେ, ଧୀର ସ୍ତତ୍ର ନ ମୁହତି। ଧୀର ବ୍ୟକ୍ତି ମୃତ୍ୟୁ ସମୟରେ ମଧ୍ୟ ମୋହ ହୁଅନ୍ତି ନାହିଁ, ସମସ୍ତେ ମୃତ୍ୟୁ ସମୟରେ କଫବାତ ପିତ୍ତ ଦ୍ୱାରା ସମସ୍ତେ ମୋହ ହେଇଯାଆନ୍ତି। ଆମେ ଜଣେ ଆଚାର୍ଯ୍ୟ ଅଛନ୍ତି ଯମୁନାଚାର୍ଯ୍ୟ, ସେ ଏ କଥା କହୁଛନ୍ତି, ଭଗବାନ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ ଯେ ବର୍ତ୍ତମାନ ମୋର ମନ ସୁସ୍ଥ ଅଛି, ଯେ କୃଷ୍ଣ ତୋଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଧ୍ୟୟ ବିଶତିମୟୀ ମାନସ ରାଜ ହଂସ, ମୋର ମନର ରୂପକ ହଂସ ଆପଣଙ୍କର ପାଦ ପଦ୍ମ ପାଦ ରୂପକ ପଦ୍ମରେ ବିଚରଣ କରୁ, ବର୍ତ୍ତମାନ ମୁଁ ସୁସ୍ଥ ଅଛି, କାରଣ ପ୍ରାଣ ପ୍ରୟାଣ ସମୟ କଫବାତ ପିତଉ, ଯେତେବେଳେ ପ୍ରାଣ ଯେତେବେଳେ ଜୀବ ପାଇଁ ଆସିବ ସେ ସମୟରେ ଆମ ଯେଉଁ ଶରୀର କଫବାତ ପିତରେ ଏ ତିନୋଟି ଧାତୁରେ ତିଆରି ହୋଇଛି, ଏ ତିନୋଟି ଧାତୁର ଏଭଳି ଅବସ୍ଥା ହେବ କଣ୍ଠା ରୋଧନ କଣ୍ଠ କଥା କହିପାରିବେ ନାହିଁ, ନିଶ୍ୱାସ ନେଇପାରିବେ ନାହିଁ, କଣ୍ଠରେ କଥା କହିପାରିବେ ନାହିଁ, ଏଇ ଅବସ୍ଥା ଆସିବ। ତେଣୁ କଣ୍ଠାବରୋଧନ ଯେଉଁ ସ୍ମରଣ କୃତସ୍ତେ ପ୍ରଭୁ, ସେତେବେଳେ କେମିତି ମୁଁ ଆପଣଙ୍କୁ ସ୍ମରଣ କରିବି। ଆପଣ କହୁଛନ୍ତି ନା ଅର୍ଜୁନକୁ, ଏ ଅର୍ଜୁନ ତୁମେ ମୋ କଥା ଚିନ୍ତା କରି ଶରୀର ତ୍ୟାଗ କର, जम जम भावी स्मरण भावम त्यजंतंते कड़वरम स्तंतम कौंतेय सदा तद्भाव भावित। अर्जुन ये जो भाव चिंता करी शरीर त्याग करे ता परजन्म रे से शरीर प्राप्त हुए। तेणु तमें अंतकाले च मामेव स्मरण मुक्त कड़वरम जब प्रयाति समद्भावम जाति न सत्र संशय। अर्जुन अंतकाल रे यदि मत चिंता करी जने शरीर त्याग करिवो सतरे कौन सी संदेह नाही जे ता परजन्म रे से मत प्राप्त हव। तेणु आमर कवि यमुनाचार्य से कहते प्रभु बर्तमान मोर मन सुस्थ अच्छी मत ये कृपा करूँ मुण का स्मरण करी मोर मन रूपक हंस आपण पाद रूपक पद्म विचरण करी बा रमण करी आनंद अनुभव करी ए शरीर को मु त्याग करे। कारण मृत्यु समय बहुत कष्ट आसो तेनाली मुझे स्मरण करी स्मरण कृतस्ते किभि मुझे स्मरण करी। तेणु मनुष्य जन्म उद्दिष्ट होती से धीर स्तर को आसवापी मृत्यु समय से अधीर हम ना कहीं से जाणी प्रकृत तार मृत्यु ना। भगवद गीत अर्जुन को कहते अर्जुन तुम प्रकृत में मृत्यु ना कि जन्म ना न जायते मिलते बा कदाचित नाय भूतवा भविता व न भूय अजोनित्य शाश्वत वयम पुरा अजोनित्य शाश्वत वयम अन्यते अन्यमान शरीर। ये अर्जुन तुम प्रकृत में जन्म ना कि मृत्यु ना न जायते मिलते बा कदाचित एमती के समय ना तुम नमी के समय हम ना तुम रहा तुम्हें हूँ अज तुम हूँ नित्य एवं तुम्हें हूँ शाश्वत। नित्यर अर्थ हो आमर वृद्धि निषेध कर शाश्वत अर्थ हूँ आमर अपक्षय निषेध करमर बुद्धि ना कि क्षय ना अज नित्य शाश्वत हो पुराण तुम्हें हूँ पुराण मुझे भाव पुराण तुम मोर अंश हिसाब से तुम तो पुराण पुरुष नहन्यते हन्यमान शरीर ए शरीर नष्ट आमर मृत्यु ना। ज्ञान जो मैंने प्राप्त होती स्थिति जो मैंने प्राप्त होती मृत्यु समय विचलित हे ना धीर स्तर न मुहती। तेणु ये जो काम क्रोध लोभ मोह ये सब रही द्वारा जो जो मैंने भगवान पाद पद्म आश्रय नहीं नहांती निज चेष्टा यू कहीं दमन करें छह बेग जो रही छह बेग जो कहच बेग मनसा क्रोध बेगम जुआ बेगम उदर उपस्थ बेगम ये बेग केमी आम दमन करवा ना भगवान पाद पद्म आश्रय ने भगवान को चिंता कले भगवान शरण में गले आम ये दमन कर ना दमन करें। अर्जुन प्रभु पचार प्रश्न प्रभु ये काम को कौन जय कर हम ना कहीं लोक मैंने भाव में विभिन्न प्रकार पाप कार्य कर लोक मैंने कहीं करना काम ये सब क्रोध ये सब रजगुण समुद्भव महासन महापापमा विधि ये नम ये बैरीणम ये जो काम क्रोध सब रही ये हूँ आमर बैरी ये हूँ आम शत्रु ये रजगुण आसूची तेनाली जिते कामना पूरण कले के कामना पूर्ण हम ना। तेणु तुम जान ये कामनाटा को ये जो रही सब को मत मोर शरण मोर मोर पादबंध में तुम मन नवेश कले बुद्धा परम बुद्धा संस्तभ्यात मान महात्मना जय शत्रु महाभाव काम रूपम दुरासदम केमी काम को हत्या करग कर बुद्धे तुम बुद्धि को मोर सहित लगा मोर बुद्धि सहित लगा ददामी बुद्धि जोगम तम तुम जदि तुम बुद्धि को मो पाखे लगे तेल मुझे तुम बुद्धि प्रदान करी जहाँ फल कि तुम मो पाक आसपार ये काम क्रोध इत्यादि ये बेगर तुम मुक्त हो पार। तेणु भगवान अंतिम कहते तृतीय अध्याय अंतिम श्लोक जे एवं बुद्धे परम बुद्धा परम बुद्धा जे बुद्धि जो उत्स भगवान पाद पद्म जी आम बुद्धि को मन को लगे संस्तभ्यात मान महात्मना ताहले आमे यही मन को दमन करिपरिबा काम क्रोध इत्यादि को दमन करिपरिबा ताद्वारा जही शत्रु महाबाहो तुम्हें हूँ महाबाहो भगवान कहते अर्जुन को महाबाहो तुम्हार बहुत शक्ति रही तेणु ये शक्ति को यही जो शत्रु मान रही काम क्रोध इत्यादि ये मानक दमन करने लगा तुम महाभाव हो प्रकृत महाभाव तुम हम तेणु तुम्हें जही शत्रु महाभाव शत्रु को तुम हत्या कर जही शत्रु महाभाव काम रूपम दुरासदम ये जो काम रूपक रही दुरासदम आपको पार हो पारे ना कहीं काम को किंतु जदि तुम मोर तुम मन को मोर पाद पद्म लगे बहुत सहज रे एटा को तुम दमन कर पार जीति जापर कि वर्णना करद पाद पंकज पड़ास व्यास भक्तिया कर्माशयंगतिथं उद्गतयन्ति सन्तो तद्वनरिक्तमतयोजते विरुद्ध श्रुतागणस्तमरणं भजवासुदेवं। बहुत कथा रहिछि भागवत शास्त्ररे। तेबे पंचम स्कंदरे ए जो रहिछन्ति, चतुर्थ स्कंदरे जो रहिछन्ति चारि कुमार, से कथा कहुछन्ति पुत्र महाराज कहुछन्ति। जद पाद पंकज पलास विलास भक्त्या भगवान पाद पद्मरे, यदि आमे भक्तिरे भगवान पाद पद्म को मन निवेश करिबा, कर्माशयं गतितं उद्गतं संतो, ये जो कर्म बंधन रहिछि काम क्रोध लोभ मद द्वारा चलित होकरी चालित होकरी सब विभिन्न प्रकार कार्य करुछन्ती, कर्म बंधन भोग करुछन्ती, ये सब को बहुत सहजरे समान छेदन करिपारिबे। तद्वन्न रिक्तमतयो, जो माने किंतु भगवान का पाद पद्म आश्रय नहीं नहांती, रिक्तमतयो जो माने ब्रह्म चिंतन करुछन्ती से माने ये स्तर को आसीपारिबे नहीं। तद्वन्न रिक्तमतयो जते विरुद्ध श्रोता गणस्तमरणं भजवासुदेवं, ये जो रही श्रोता जमी देखा गोटे नदी में समुद्र में से गोटे पर गोटे ढीव आसब से केवल बंद हम ना, तेनाली भाव में आमर शरीर में यह काम क्रोध रूपक ढेव आसी जा कि जदि भगवान पाद पद्म आम मन नवेश करवा सब कु बहुत सहजे आम पार हो जापर। प्रभुपाद महाराज गोटे उदाहरण देखते श्लोक भावार्थ कौन पंचम चतुर्थ स्कंद श्लोक रही श्लोक भावार्थ कहु जे जत पाद पंकज चतुर्थ स्कंद एक अध्याय कथा कहु प्रभुपाद महाराज कहते जे आज कृष्ण को श्लोक से जत पाद पंकज रज जत पाद पंकज जो जहाँ पाद पद्म आश्रय ने प्रभुपाद महाराज कहते जमती उदाहरण स्वरूप जमी नदीर स्रोत केवल बंद हम ना किंतु से नदी जिते जा समुद्र में मिशुची से नदी स्रोत जदि रही कि समुद्र ढेव आसूची से नदी स्रोतटा बंद भितर मिशि जा नदी स्रोत देखा जा समुद्र स्रोत से विलीन हो जाए भाव में जन भगवान भक्त से सब भगवान विषय भगवान सेवे मन को नवेश कर किभली भाव में भगवान को सेवा कर सका उठ राति पर्यंत भगवान सेवे मन नवेश रोचे से तार आज जो काम क्रोध लोभ इत्यादि ये कामना वायस आसब ना से सबू से ढेव जदि रही कि दबिजी भगवान सब सेवा काम कृष्ण कर्मार्पण जो गतदिन कहते नरोत्तम दास ठाकुर कहते कम को भगवान सेवे जी निवृत्त करवा काम को आम मान दमन कर ना काम को दमन करहब ना बहुत दृष्टांत रही तेणु आउ गोटे जगार मत कह वैष्णव कही जे जो काम सब रही को जे कैबल्य नरकायते प्रभुदानंद सरस्वती गोटा कहते कैबल्य नरकायते त्रिदेशपुर आकाश पुष्पायते त्रिदेशपुर आकाश जत कारण कटाक्ष वायुवता तम गौरव एव स्तुम कैबल्य नरकायते ये कैबल्य जो मैंने ज्ञानी मैंने से मुक्ति पाइप चेष्टा करमी मुक्त हे किंतु जो मैंने भगवान भक्त जो मैंने भगवान चैतन्य महाप्रभु कृपा कटाक्ष प्राप्त होती ए कैबल्य नरक सदृश नरकायते कैबल्य नरकायते त्रिदोषपुर आकाश पुष्पायते ये जो उन्नत लोक रही वेदर जो कर्मकांड धाराप्रति समस्त आकृष्ट होंगे कहीं उन्नत लोक जो ऐश्वर्य रही शहे गुण लेखा बढ़ी बढ़ी का जीव जिते उन्नत लोक को जीवे तेणु ये जो ऐश्वर्य प्रति धावमान होती किंतु जो मैंने भगवान भक्त जो मैंने भगवान कृपा कटाक प्राप्त होती से मानपा आकाश पुष्पायते आकाश पुष्प जो भाई भाव किसी मूल्य ना से भाव तार किसी मूल्य न था त्रिदेश पूरा आकाश पुष्प दुर्दांत इंद्रिय काल सफल पटकड़ी ये कथा कहुत दुर्दांत इंद्रिय इंद्रिय मान जो काम क्रोध सब रही ये काल सफल पड़ी किंतु पत्खात दस्ट्राएते ତାଙ୍କର ଯଦି ବିଷଦାନ୍ତ ଭାଙ୍ଗି ଦିଆଯିବ ତାହେଲେ ସେ ଆଉ ସସର୍ପ ଆଉ ଭୟଙ୍କର ହେବ ନାହିଁ। ତେଣୁ ସେହିଭଳି ଭାବରେ ଯେଉଁମାନେ ନିଜ ଜୀବନରେ ଭଗବାନଙ୍କ ସେବାରେ ନିଯୁକ୍ତ କରିଛନ୍ତି ତାଙ୍କର ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ କାଳ ସର୍ବ ପ୍ରତ୍ୟାଘାତ ଦଷ୍ଟା ଇତି ବିଷଦାନ୍ତ ଭଙ୍ଗେଇ ଯାଇଛି, ତେଣୁ ସେଇଟା ତାଙ୍କୁ କିଛି କ୍ଷତି କରିପାରିବ ନାହିଁ। ଉତ୍ଖାତ ଦଷ୍ଟା ବିଶ୍ୱଂ ପୂର୍ଣ୍ଣ ସୁଖାୟ, ଯଦିଓ ଏ ବିଶ୍ୱ ଦୁଃଖାଳୟ ବା ସାହସତମ ବୋଲି ଭଗବାନ କହିଛନ୍ତି ଅର୍ଜୁନକୁ, କିନ୍ତୁ ଯେଉଁମାନେ ଭଗବାନଙ୍କୁ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ ଏ ବିଶ୍ୱ ହେଉଛି ପୂର୍ଣ୍ଣ ସୁଖାୟ, ଆନନ୍ଦ ଆର ବୋଧି ବର୍ଦ୍ଧନ, ଆନନ୍ଦ ପଣ୍ଡିପରିକା ଯିବ ବା ବିଶ୍ୱ ପୂର୍ଣ୍ଣ ସୁଖାୟ ବିଧି ମହିନ୍ଦ୍ରାୟତ କିଟାୟତ, ଏତେ ଉନ୍ନତ ସ୍ଥିତିରେ ଯେଉଁ ରହିଛନ୍ତି ବିଧି ବା ବ୍ରହ୍ମା ରହିଛନ୍ତି ବା ମହେନ୍ଦ୍ର ବା ଇନ୍ଦ୍ର ରହିଛନ୍ତି, ଯଦିଓ ବହୁତ ଉନ୍ନତ ସ୍ଥିତି ରହିଛନ୍ତି କିନ୍ତୁ ଭକ୍ତ ପାଇଁ ଏ ତାଙ୍କର କିଛି ମୂଲ୍ୟ ନାହିଁ, କୀଟ ଭଳି ତାଙ୍କୁ ଲାଗୁଥିବ ସେ ସ୍ଥାନ ବିଧି ମହିନ୍ଦ୍ରା କିଟାୟତ। କିଭଳି ଏସବୁ ହେବ ନା ଯତ୍ କାରୁଣ କଟାକ୍ଷମ ବୈଭବତା ଗୌତମ ଏବ ଗୌରମ ତୁମେ, ଯେଉଁ ଭଗବାନ ଚୈତନ୍ୟ ମହାପ୍ରଭୁ ଯେଉଁ ଗୌରାଙ୍ଗ ମହାପ୍ରଭୁଙ୍କର କୃପା କଟାକ୍ଷ ଯଦି ଆମେ ପ୍ରାପ୍ତ ହୋଇପାରିବା ତାହେଲେ ଏହି ସ୍ଥିତିକୁ ଆସିପାରିବା। ତେଣୁ ଏଇଭଳି ଭାବରେ ଏଇ ଯେଉଁ କଥା ରହିଛି କାମ ଦ୍ୱାରା ବସ ହେଇକିରି ବହୁତ ପ୍ରକାର ଲୋକ ବହୁତ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ତେଣୁ ଇଏ ଆମକୁ ବ୍ରହ୍ମା ଏଇଟାକୁ ଯିଏ ଆଦର୍ଶ ସେ ଶ୍ରେଷ୍ଠ ଥର ରହିକି ମଧ୍ୟ ସେଇଟାକୁ ଆଚରଣ ତା ଦେଖାଉଛନ୍ତି ଯେ ପ୍ରକୃତରେ ତୁମେ ସାବଧାନ ହେବ। ମାତ୍ରା ସ୍ପର୍ଶା ଏଇ ଯେଉଁ ରହିଛି ବିଦ୍ୱାଂସନ କରିଛନ୍ତି, ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ତାଙ୍କର ଇନ୍ଦ୍ରିୟମାନେ ତାଙ୍କୁ ବର୍ଷଣ କରିବେ, ତେଣୁ ଯେଉଁ ରହିଛି ସଦାଚାର ରହିଛି ସେ ସଦାଚାରକୁ ପାଳନ କରିବେ। ବହୁତ କଥା ରହିଛି ଏ ବିଷୟରେ, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାରି ଗୌର ପ୍ରମାନନ୍ଦୀ, ଜୟ ଶ୍ରୀ ପ୍ରଭୁପାଦ।